ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟକୁ ଡିଜିଟାଲ ଓ ଫିନ୍ଟେକ୍ କ୍ଷେତ୍ରରେ ବ୍ଲାକ୍ ସ୍ୱାନ୍ ଶିଖର ସମ୍ମିଳନୀ ଏକ ବୈଶ୍ୱିକ କେନ୍ଦ୍ରରେ ପ୍ରତିଷ୍ଠିତ କରାଇବ କହିଲେ ରାଷ୍ଟ୍ରପତି। ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଚାପ ଓ ଚିନ୍ତାମୁକ୍ତ ରହିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଅଧୀନରେ ଅବ୍ୟବହୃତ ସରକାରୀ ଗୃହକୁ ସୁଲଭ ଭଡ଼ାଗୃହରେ ପରିଣତ ପାଇଁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଆରମ୍ଭ। ଏବଂ ରାୟଗଡ଼ା ଓ ଫୁଲବାଣୀ ପୁଲିସ୍ ନିକଟରେ 19 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ। ଦକ୍ଷତା ବିକାଶ ଓ ଉଦ୍ଭାବନ କ୍ଷମତା ବୃଦ୍ଧିକୁ ମାନବ ସମ୍ଭଳରେ ନିବେଶ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ବ୍ଲାକ୍ ସ୍ୱାନ୍ ସମିଟ୍ ଇଣ୍ଡିଆ 2024ରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ବର୍ତ୍ତମାନ ସମୟରେ ପ୍ରଯୁକ୍ତି ଅଭୂତପୂର୍ବ ଗତିରେ ବିକାଶ ହେଉଛି। ନୂତନ ଉଦ୍ଭାବନ ସହ ବ୍ୟବସ୍ଥା, ଦକ୍ଷତା ଓ ବ୍ୟବସାୟ ତାଳ ମିଳାଇ ଅଗ୍ରସର ହେଉଛି। ଏହି ମଞ୍ଚରେ ପ୍ରଯୁକ୍ତିକୁ ଦକ୍ଷତା ବୃଦ୍ଧି, ନିଯୁକ୍ତି ସୃଷ୍ଟି ଓ ଡିଜିଟାଲ୍ ଆର୍ଥିକ ପରିବର୍ତ୍ତନ ପାଇଁ ବ୍ୟବହାର କରିବାର ନୂତନ ଉପାୟ ଅନୁସନ୍ଧାନ କରାଯାଇପାରିବ। ଗତ ଦଶନ୍ଧିରେ ଦେଶରେ ଆର୍ଥିକ ବ୍ୟବସ୍ଥାରେ ଏକ ବିପ୍ଳବ ଘଟିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସିଧାସଳଖ ଲାଭ ହସ୍ତାନ୍ତର ଓ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା କୃଷକ ଓ ମହିଳାମାନଙ୍କ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି। ଉଦ୍ୟୋଗୀ ଓ ଉଦ୍ଭାବକମାନଙ୍କୁ ପ୍ରଯୁକ୍ତିକୁ ସାମାଜିକ ନ୍ୟାୟ ଓ ଅନ୍ତର୍ଭୁକ୍ତିକରଣ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ବିଦ୍ୟାଳୟ ପାଠ୍ୟକ୍ରମରେ ଏହାକୁ ଅନ୍ତର୍ଭୁକ୍ତ କରାଯିବା ଉଚିତ। ରାଜ୍ୟ ସରକାର ଭାରତ ନେତ୍ର ଉଦ୍ୟୋଗ ଅଧୀନରେ ଡିଜିଟାଲ୍, ଫାଇନାନ୍ସିଆଲ୍ ଓ ଇନ୍ସୁରାନ୍ସ ଟେକ୍ନୋଲୋଜି କ୍ଷେତ୍ରରେ ଭବିଷ୍ୟତ ପ୍ରସ୍ତୁତ କର୍ମଶକ୍ତି ଓ ଉଦ୍ଭାବନ ଭିତ୍ତିଭୂମି ନିର୍ମାଣ କରିଛନ୍ତି। ରାଜ୍ୟକୁ ଡିଜିଟାଲ୍ ଓ ଫିନ୍ଟେକ୍ କ୍ଷେତ୍ରରେ ଏକ ଗ୍ଲୋବାଲ୍ ହବ୍ ଭାବେ ପ୍ରତିଷ୍ଠିତ କରାଇବାରେ ଏହି ସମ୍ମିଳନୀ ସହାୟକ ହେବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ଓଡ଼ିଶା ଉଦୀୟମାନ ପ୍ରଯୁକ୍ତି ବିଦ୍ୟା, ଦାୟିତ୍ୱପୂର୍ଣ୍ଣ ଅନ୍ତର୍ଭୁକ୍ତିମୂଳକ ଏବଂ କାର୍ଯ୍ୟାନ୍ୱୟନ ଚାଳିତ ବ୍ୟବହାର ମାଧ୍ୟମରେ ଦେଶର ଡିଜିଟାଲ୍ ଏବଂ ଅର୍ଥନୈତିକ ପରିବର୍ତ୍ତନକୁ ଆଗେଇ ନେବା ପାଇଁ ଦୃଢ଼ ପ୍ରତିବଦ୍ଧ। ଭାରତ ନେତ୍ର କାର୍ଯ୍ୟକ୍ରମ ଅଧୀନରେ ଆଗାମୀ 5 ବର୍ଷ ମଧ୍ୟରେ 7000 ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯିବ।
वित्तीय बाजार या फिर आर्थिक परिस्थिति में कोई बहुत ही रेयर घटनाक्रम को कहा जाता है ब्लैक स्वान इवेंट। ओडिशा की आर्थिक और औद्योगिक दृष्टिकोण से एक बिजनेस अनुकूल वातावरण बनाने के लिए समर्थ हुए हैं। आज लगभग 1 साल में ही 2.5 करोड़ से भी ज्यादा की निवेश का ग्राउंड ब्रेकिंग किए गए हैं। भारत को टेक्नोलॉजी में आगे रखने के लिए बहुत सारे कार्यक्रम किए हैं, जैसे कि डिजिटल इंडिया, स्टार्टअप इंडिया, AI पॉलिसी, भारत नेत्र कार्यक्रम की शुरुआत किया गया है।
ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଚାପ ଓ ଚିନ୍ତାମୁକ୍ତ ରହିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀଠାରେ ପରୀକ୍ଷା ପେ ଚର୍ଚ୍ଚାର 9ମ ସଂସ୍କରଣରେ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଏକ ସ୍ୱତନ୍ତ୍ର ଶୈଳୀ ରହିଛି ଏବଂ ନିଜ ପ୍ରସ୍ତୁତି ଶୈଳୀ ଉପରେ ବିଶ୍ୱାସ ରହିବା ଜରୁରୀ। ଛାତ୍ରଛାତ୍ରୀମାନେ ଶିକ୍ଷକ, ଅଭିଭାବକ ଏବଂ ପରାମର୍ଶଦାତାଙ୍କ ପରାମର୍ଶଗୁଡ଼ିକୁ ଧ୍ୟାନର ସହ ଶୁଣିବା ଉଚିତ। ତେବେ ଯେକୌଣସି ପରାମର୍ଶରେ ନିଜର ଅଭିଜ୍ଞତା ଏବଂ ଆତ୍ମବୁଝାମଣା ଯୋଡ଼ିବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି। ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଜୀବନ କେବଳ ପରୀକ୍ଷା ଏବଂ ମାର୍କ ମଧ୍ୟରେ ସୀମିତ ନୁହେଁ, ଶରୀର ଓ ମନର ବିକାଶ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟାୟାମ, ଯୋଗ, ପୁଷ୍ଟିକର ଖାଦ୍ୟ, ପର୍ଯ୍ୟାପ୍ତ ବିଶ୍ରାମ ଏବଂ ମାନସିକ ଶାନ୍ତି ସାମିଲ କରିବାକୁ ଶ୍ରୀ ମୋଦି ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାରା ଦେଶରେ 4,50,00,000ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ଭାଗ ନେଇଛନ୍ତି। ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଉପଖଣ୍ଡରେ ଥିବା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଏଥିରେ 2 ବିଦ୍ୟାଳୟର 1,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ। ବୌଦ୍ଧ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଓ ପିଏମ୍ଶ୍ରୀ ନବୋଦୟ ବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀ ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ନୟାଗଡ଼ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଅନୁଷ୍ଠିତ ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରୀକ୍ଷା ସମ୍ପର୍କିତ ବକ୍ତବ୍ୟ ଓ ସଫଳତାର ମନ୍ତ୍ର ଶୁଣିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଶୁଣିଛନ୍ତି। ସେହିପରି ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କ ଉପଦେଶକୁ ଶୁଣିବା ସହ ପରୀକ୍ଷାକୁ ସହଜ ଏବଂ ସରଳ ଭାବେ ଗ୍ରହଣ କରିବା ପାଇଁ ଅନୁପ୍ରାଣିତ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ସଂକ୍ରାମକ ରୋଗ ପ୍ରାଣୀମାନଙ୍କୁ ଅସୁସ୍ଥ ଓ ଦୁର୍ବଳ କରିବା ସହିତ ସେମାନଙ୍କ ପାଇଁ ଘାତକ ହୋଇଥାଏ। एथिपाई टीका हेउछि सुरक्षार सर्वश्रेष्ठ उपाय। फाटुआ साहणा बजबजिया भळी रोगकु टीकाकरण द्वारा संपूर्ण नियंत्रण करा जाई पारे। प्राणी चिकित्सकंकु पचारि टीका दियंतु ओ प्राणीधनकु सुस्थ सुरक्षित रखिबार संकल्प नियंतु। मने रखंतु रोगमुक्त गुहाळ प्राणी संपद समृद्धिर प्रथम पहाच।
प्रधानमंत्री आवास योजना सहरांचल अधीनरे केन्द्र ओ राज्य सरकारंक खाली एवं अव्यवहृत सरकारी गृहकु सुलभ भडागृहरे परिणत करिया पई राज्य सरकार प्रक्रिया आरंभ करछन्ति। विभिन्न विभागर खाली घर संक्रांतरे सूचना देबा पई विभागीय अतिरिक्त मुख्य शासन सचिव उषा पाडी पत्र लिखि अनुरोध करछन्ति। चिन्हट होइतिबा संपत्ति संपर्कित तथ्यगुडीकु ओडिसा अर्बन हाउसिंग मिशनकु प्रदान करिया पई समस्त विभागकु निर्देश दिया जाइछि। तथ्य संग्रह परे चिन्हट गृहगुडीकु पुनर्निर्माण तथा मरामति करि बास उपयोग करा परे पर्यायक्रमे भड़ा आवास भाव उपलब्ध करा। सुलभ भड़ाघर कार्यक्रम दुईट मॉडल माध्यम कार्यकारी हेबो। योजना अधीन भड़ा निर्धारण स्थानीय कर्तृपक्ष द्वारा प्रारंभिक भाव करा। रायगढ़ और फुलवाणी पुलिस निकटने आज 19 जन माओवादी आत्मसमर्पण कर। रायगढ़ पुलिस निकटने आज वंशधर नागवली घुमसर डिविजन 15 जन माओवादी आत्मसमर्पण कर। दुईट एके 47 राइफल समेत बहु अस्त्रशस्त्र आत्मसमर्पण कर। माओवादीमाने कंधमाल और रायगढ़ जिला सीमांतरे सक्रिय थिले। सेपरी फुलवाणी रिजर्व पुलिस पड़ियाठारे आज कंधमाल एसपी हरीश बीसी एवं आईजी पी नीतीश शेखरंक उपस्थितिरे 4 जन माओवादी आत्मसमर्पण करिछंती। सेमानक निकटरु बहु परिमाणर माओ सामग्री उद्धार करा जाइछि। राज्य में फैलेरिया निराकरण पर सामूहिक औषध सेवन कार्यक्रम आसंता मंगलवार आरंभ हो। आज स्वास्थ्य और परिवार कल्याण विभाग पक्षर् भुवनेश्वर राज्यस्तरीय गणमाध्यम सचेतनता कार्यक्रम अनुष्ठित हो। सामूहिक औषध सेवन कार्यक्रम में 7,40,000 लोक फैलेरिया निरोधी औषध प्रदान हो। बलांगीर बरगड़ ढेंकनाल जाजपुर गंजाम जिले में 10 तारीख 19 तारीख मध्य सामूहिक औषध सेवन कार्यक्रम सह कृमिनाशक दिवस पालन कर। मुख्यमंत्री जन अभियोग शुणी आसंता 9 तारीख दिन पूर्वाह 10:00 भुवनेश्वर यूनिट 2 अशोकनगर स्थित पुरुणा सरकारी प्राथमिक विद्यालय परिसर में अनुष्ठित हेबो। अभियोग शुणी आज ऑनलाइन स्लॉट बुकिंग शेष होइछि। अपराह्न 5:00 सुद्धा 1,000 जन पंजीकरण करथिबा जणापड़िछि। जातीय स्वास्थ्य मिशन अधीन कार्य करुथिबा कायाकल्प टीम आज नयागढ़ जिला भापुर और खंडपड़ा गोष्ठी स्वास्थ्यकेंद्र परिदर्शन करछन्ती। दल सरकारंक तरफरु डाक्तरखाना को जोगाई दिया जाउथिबा विभिन्न सरंजाम बहिरी विभाग टीकाकरण व्यवस्था परिष्कार परिच्छन्नता बर्ज्यवस्तु परिचालना आदि कार्य तदारख करिथिले। रायगढ़ जिला परिषद सभागृह में अतिरिक्त जिलापाल नवीन चंद्र नायक अध्यक्षत 2027 जनगणना प्रस्तुति बैठक अनुष्ठित हो। बैठक में विभागीय अधिकारी जोगद जनगणना पर सरकार आभिमुख्य प्रस्तुति पदक्षेप प्रक्रिया उपरे आलोचना कर। नुआपड़ा जिला खड़ियाल स्थित इंडोर स्टेडियम में खड़ियाल महोत्सव 2026 पालन अवसर में मागणा हाईटेक स्वास्थ्य परीक्षा शिविर अनुष्ठित हो। शिविर में खड़ियाल विधायक अधिराज पाणिग्राही और पारलाखेमुंडी विधायक रूपेश पाणिग्राही प्रमुख जोगद जनसाधारण को मागणे स्वास्थ्य परीक्षा सुविधा जोगाई देवा परामर्श देते। नुआपड़ा जिला आईन सेवा प्राधिकरण और जिला परिषद मिलित आनुकूल्य जिलापा कार्यालय परिसर में सद्भावना सभागृह में कार्य क्षेत्र में महिला प्रति असदाचरण संबंध में एक आईन सचेतनता शिविर अनुष्ठित हो। जोगींद्र देव उच्च विद्यालय परिसर में जिलार माध्यमिक विद्यालय शिक्षक शिक्षयित्री दुईदिनिया वृत्तिगत पथ प्रदर्शन कार्यक्रम उद्घाटित हो। वरिष्ठ शिक्षक प्रशिक्षक जोगद जिलार प्राय 74 जन शिक्षक शिक्षयित्री को प्रशिक्षण प्रदान कर। नयागढ़ जिले में बाल्य विवाह निराकरण कार्यक्रम अनुष्ठित हो। कार्यक्रम में जिलापा मधुमिता रथ उपजिलापा कर्णदेव समाधार प्रमुख जोगद बाल्य विवाह निराकरण और ताहार दृढ़ प्रतिरोध निम्ते जिला स्तर में समूह शपथ ग्रहण करने परामर्श। राज्य को डिजिटल और फिनटेक क्षेत्र में ब्लाक स्वान शिखर सम्मिलनी एक वैश्विक केन्द्र में प्रतिष्ठित कराइब कहले राष्ट्रपति। परीक्षा समय छात्र छात्री मानकु चाप और चिंतामुक्त रहिबा लागि प्रधानमंत्री परामर्श। प्रधानमंत्री आवास योजना सहरांचल अधीन अव्यवहृत सरकारी गृह को सुलभ भड़ागृह में परिणत पर राज्य सरकार का प्रक्रिया आरंभ। रायगढ़ और फुलवाणी पुलिस निकट में 19 जन माओवादी आत्मसमर्पण। आंचलिक संवाद आज शेष होगा।